आकाशवाणी संवाद पढ़ुछंति उदयनाथ स्वाई। मुख्य संवाद, देशवासीको आजि सन्ध्या पाँचटारे सम्बोधन करिबे प्रधानमन्त्री। आसन्ताकालिठारु अरुणाचल प्रदेश एवं त्रिपुराकु प्रधानमन्त्रीको गस्त। प्रतिरक्षा मन्त्रीको आजिठारु मरक्को गस्त आरम्भ। पवित्र महालय पर्व अवसरले शुभेच्छा जनाइले प्रधानमन्त्री एवं स्वराष्ट्रमन्त्री। एवं एशिया कप क्रिकेटरे सुपर फोर पर्यायरे आजि मुहांमुही हेबे भारत ओ पाकिस्तान। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ କରିବେ। ଗସ୍ତ ସମୟରେ ଶ୍ରୀ ମୋଦି 5,100 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବେ। ଅରୁଣାଚଳ ପ୍ରଦେଶରେ 3,700 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଦୁଇଟି ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଅରୁଣାଚଳ ପ୍ରଦେଶର ସିଓ ଅବବାହିକାରେ 240 ମେଗାୱାଟ୍ର ହିଓ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 186 ମେଗାୱାଟ୍ର ଟାଟୋ ୱାନ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଶ୍ରୀ ମୋଦି ତୱାଙ୍ଗରେ ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିବେ। ସୀମାନ୍ତ ଜିଲ୍ଲା ତୱାଙ୍ଗରେ 9,820 ଫୁଟ ଉଚ୍ଚତାରେ ଅବସ୍ଥିତ ଏହି କେନ୍ଦ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ, ସାଂସ୍କୃତିକ ମହୋତ୍ସବ ଏବଂ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ଏକ ଐତିହାସିକ ସୁବିଧା ଭାବେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ଅଗ୍ନି ନିରାପତ୍ତା, ସଂଯୋଗୀକରଣ ଏବଂ କର୍ମଜୀବୀ ମହିଳା ଛାତ୍ରାବାସ ସମେତ ବିଭିନ୍ନ କ୍ଷେତ୍ରକୁ ସେବା ଯୋଗାଇବା ପାଇଁ 1,290 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ଏହି ଅବସରରେ ଶ୍ରୀ ମୋଦି ଇଟାନଗରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସହ ସ୍ଥାନୀୟ କରଦାତା, ବ୍ୟବସାୟୀ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ସାମ୍ପ୍ରତିକ ଜିଏସ୍ଟି ହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବେ। ତ୍ରିପୁରାରେ ପ୍ରଧାନମନ୍ତ୍ରୀ ତୀର୍ଥକ୍ଷେତ୍ର ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକ ଐତିହ୍ୟ ବୃଦ୍ଧି ଅଭିଯାନ ଯୋଜନା ଅଧୀନରେ ମାତାବାରିରେ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ବିକାଶ କାର୍ଯ୍ୟର ଉଦ୍ଘାଟନ କରିବେ। ଉପରୁ କଇଁଚପୁରୀ ଦୃଶ୍ୟମାନ ଏହି ପ୍ରକଳ୍ପରେ ମନ୍ଦିର ପରିସରରେ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ମରକ୍କୋକୁ ଏକ ସରକାରୀ ଗସ୍ତରେ ଯିବେ। ଉତ୍ତର ଆଫ୍ରିକୀୟ ରାଷ୍ଟ୍ରକୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ, ଯାହା ଭାରତ ଏବଂ ମରକ୍କୋ ମଧ୍ୟରେ ବର୍ଦ୍ଧିତ ରଣନୈତିକ ସମନ୍ୱୟକୁ ଗୁରୁତ୍ୱ ପ୍ରଦାନ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ଏହି ଗସ୍ତ ସମୟରେ ସେ ତାଙ୍କ ମରକ୍କୋ ପ୍ରତିପକ୍ଷ ଅବଦେଲ୍ଟିଫ୍ ଲୋଡିଓଙ୍କ ସହ ପ୍ରତିରକ୍ଷା, ରଣନୈତିକ ଏବଂ ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦ୍ୱିପାକ୍ଷିକ ବୈଠକ କରିବେ। ସେ ବେରେଚିରେ ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ ମରକ୍କୋର ନୂତନ ଉତ୍ପାଦନ ସୁବିଧାର ଉଦ୍ଘାଟନରେ ଯୋଗଦେବେ। ଏହା ହେଉଛି ଆଫ୍ରିକାରେ ପ୍ରଥମ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ପ୍ଲାଣ୍ଟ, ଯାହା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ଭାରତର ପ୍ରତିରକ୍ଷା ଶିଳ୍ପର ବର୍ଦ୍ଧିତ ବିଶ୍ୱ ପଦଚିହ୍ନକୁ ପ୍ରତିଫଳିତ କରୁଛି। ଶ୍ରୀ ସିଂ ଶିଳ୍ପ ସହଯୋଗ ପାଇଁ ମାର୍ଗ ଅନୁସନ୍ଧାନ କରିବା ପାଇଁ ମରକ୍କୋର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ରିୟାଡ୍ ମେଜରଙ୍କୁ ସାକ୍ଷାତ କରିବେ। ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ରାବାଟ୍ରେ ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ପକ୍ଷ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାର ଆଶା କରାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନୂତନ ଶିକ୍ଷାନୀତି ହେଉଛି ଆଜିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାରେ ସଫଳତାର ସୂତ୍ର। ଆଜି ଆଇଆଇଟି ଚେନ୍ନାଇରେ ଦକ୍ଷିଣ ପଥ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି 2047 ମସିହାରେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସ୍କୁଲ ଶିକ୍ଷାରେ ଏକ ଆଦର୍ଶ ପରିବର୍ତ୍ତନ କରିବାକୁ ପଡ଼ିବ, ଯାହାଦ୍ୱାରା ଉଚ୍ଚ ମାଧ୍ୟମିକ ପାଠ୍ୟକ୍ରମ ସମାପ୍ତ କରିବା ପରେ ସ୍କୁଲରୁ ଡ୍ରପ୍ଆଉଟ୍ ହାର କମ୍ ହେବ। ମନ୍ତ୍ରୀ ସୂଚନା ଦେଇଛନ୍ତି ସ୍କୁଲ ଶିକ୍ଷାରେ ଦକ୍ଷତା ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ନୂତନ ଶିକ୍ଷାନୀତି ଏଥିପାଇଁ ଷଷ୍ଠ ଶ୍ରେଣୀରୁ ଦକ୍ଷତା ଶିକ୍ଷା ବିଷୟକୁ କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏବଂ ବିଜେପି ସାଂସଦ ମନୋଜ ତିୱାରୀ ଆଜି ନୂଆଦିଲ୍ଲୀରେ ନମୋ ଯୁବ ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ରାଜଧାନୀର ହଜାର ହଜାର ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ଜନତା ଯୁବମୋର୍ଚ୍ଚା ଦ୍ୱାରା ଚାଲିଥିବା ସେବା ପକ୍ଷର ଅଂଶ ଭାବେ ଆୟୋଜିତ ଏହି ମାରାଥନର ଲକ୍ଷ୍ୟ ଥିଲା ନିଶାମୁକ୍ତ ଭାରତ ଗଠନର ସାମୁହିକ ମିଶନରେ ଦେଶର ଯୁବପିଢ଼ିଙ୍କ ଶକ୍ତି ଏବଂ ଦୃଢ଼ ସଂକଳ୍ପକୁ ଉପଯୋଗ କରିବା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଆଜି ବିଭିନ୍ନ ସ୍ଥାନରେ ପବିତ୍ର ମହାଳୟା ପର୍ବ ପାଳନ କରାଯାଉଛି। ମହାଳୟା ପିତୃପକ୍ଷ ଶ୍ରାଦ୍ଧର ଶେଷ ଏବଂ ଦୁର୍ଗାପୂଜା ଉତ୍ସବର ଆରମ୍ଭକୁ ଚିହ୍ନିତ କରିଥାଏ। ମହାଳୟକୁ ଦେବୀ ଦୁର୍ଗା ମହିଷାସୁରକୁ ପରାସ୍ତ କରିଥିବା ଦିନ ଭାବେ ବିବେଚନା କରାଯାଏ। ଏହି ଦିନ ବଙ୍ଗାଳୀ ସମ୍ପ୍ରଦାୟ ପାରମ୍ପରିକ ଭାବେ ସକାଳୁ ଉଠି ଶ୍ରୀ ଶ୍ରୀ ଚଣ୍ଡୀଙ୍କ ଶାସ୍ତ୍ରୀୟ ଶ୍ଳୋକରୁ ଚଣ୍ଡୀପାଠର ଏକ ଅଡିଓ ମଣ୍ଟେକ୍ସ ମହିଷାସୁର ମର୍ଦ୍ଦିନୀ ଶୁଣିବାକୁ ଯାଇଥାନ୍ତି। ତାପରେ ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କୁ ଖାଦ୍ୟ ଏବଂ ଜଳ ଅର୍ପଣ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭ ମହାଳୟା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଦିନଗୁଡ଼ିକ ଆସିବା ସହିତ ଲୋକଙ୍କ ଜୀବନ ଆଲୋକ ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ହେବ। ମା ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ପାଇଁ ଶକ୍ତି, ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିବ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ବାର୍ତ୍ତାରେ ମା ଦୁର୍ଗାଙ୍କ ଅସୀମ ସ୍ନେହ ପ୍ରତ୍ୟେକଙ୍କ ଘରେ ଆନନ୍ଦ, ଶକ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର ଦିବ୍ୟ ଆଶୀର୍ବାଦ ବର୍ଷା କରୁ ବୋଲି କାମନା କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ ଦେଶବ୍ୟାପୀ ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ପାଳନ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏନ୍ସିସି କ୍ୟାଡେଟ୍, ଏନ୍ଏସ୍ଏସ୍ ସଦସ୍ୟ, ସ୍କୁଲ୍ ଏବଂ କଲେଜ ଛାତ୍ରଙ୍କ ସମେତ 26,000 ଅଧିକ ସ୍ୱେଚ୍ଛାସେବକ ବେଳାଭୂମି ସଫେଇ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବକମାନେ ଉପକୂଳ ସ୍ୱାସ୍ଥ୍ୟକୁ ପୁନଃସ୍ଥାପିତ କରିବା ପାଇଁ ଅଳିଆ ଏବଂ ସାମୁଦ୍ରିକ ଆବର୍ଜନାର ଅପସାରଣ କରିଥିଲେ। ମନ୍ତ୍ରଣାଳୟ କହିଛି, ଏହି ପଦକ୍ଷେପ ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ସାମୁଦ୍ରିକ ପ୍ରଦୂଷଣର ମୁକାବିଲା କରେ ଏବଂ ଏହାର 11,000 କିଲୋମିଟର ଉପକୂଳ ସୁରକ୍ଷା ଏବଂ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଦେଶର ପ୍ରତିବଦ୍ଧତାକୁ ଉଜ୍ଜଳ କରିଥାଏ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା, ମୋଦି ସରକାର କିଭଳି ୟୁପିଆଇ ବିପ୍ଳବର ନେତୃତ୍ୱ ନେବା ସହ ଡିଜିଟାଲ୍ ପେମେଣ୍ଟକୁ ସମସ୍ତଙ୍କ ପାଇଁ ସୁଗମ, ସୁରକ୍ଷିତ ଏବଂ ସୁଲଭ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ବିରାଟ ପରିବର୍ତ୍ତନ ଦେଖିଛି। ଏହି ପରିବର୍ତ୍ତନର କେନ୍ଦ୍ରରେ ୟୁପିଆଇ ବା ଏକୀକୃତ ପେମେଣ୍ଟ ଇଣ୍ଟରଫେସ୍ ରହିଛି। 2016 ଭାରତୀୟ ଜାତୀୟ ପେମେଣ୍ଟ ନିଗମ ଦ୍ୱାରା ଆରମ୍ଭ ହୋଇଥିବା ୟୁପିଆଇ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଗୋଟିଏ ମୋବାଇଲ୍ ଆପ୍ଲିକେସନ୍ରେ ସଂଯୋଜିତ କରି ଦେଶର ପେମେଣ୍ଟ ଇକୋସିଷ୍ଟମ୍ରେ ବିପ୍ଳବ ଆଣିପାରିଛି। ଏହି ବ୍ୟବସ୍ଥା ସିଧାସଳଖ ପାଣ୍ଠି ସ୍ଥାନାନ୍ତର, ବାଣିଜ୍ୟିକ ପେମେଣ୍ଟ ଏବଂ ପିୟର୍ ଟୁ ପିୟର୍ କାରବାରକୁ ସକ୍ଷମ କରିଥାଏ। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିଆଇର ଶକ୍ତି ବିଷୟରେ କହିଥିଲେ।
ସାଥିଓ, ୟୁପିଆଇ କା ହମାରା ପ୍ଲାଟଫର୍ମ ଆଜ ଦୁନିଆ କୋ ଅଜୋବ କର ରହା ହୈ। ହମାରେ ମେ ସାମର୍ଥ୍ୟ ହୈ ରିୟଲ ଟାଇମ ଟ୍ରାଞ୍ଜାକ୍ସନ ମେ 50% ଅକେଲା ଭାରତ ୟୁପିଆଇ କେ ମାଧ୍ୟମ ସେ କର।
କେବଳ ଅଗଷ୍ଟ ମାସରେ ୟୁପିଆଇ କାରବାର 20 ବିଲିୟନ୍ ଅତିକ୍ରମ କରିଛି। ଭାରତର ଡିଜିଟାଲ୍ ପେମେଣ୍ଟ ବିପ୍ଳବ ଏବେ ଆନ୍ତର୍ଜାତିକ ସ୍ତରରେ ଗତିଶୀଳ ହୋଇଛି। ବର୍ତ୍ତମାନ ୟୁପିଆଇ ସଂଯୁକ୍ତ ଆରବ ଏମିରେଟ୍, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ୍ ସମେତ ଦେଶଗୁଡ଼ିକରେ କାର୍ଯ୍ୟକ୍ଷମ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମଳୟ ରଞ୍ଜନ ମିଶ୍ର।
ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର ଫୋର୍ ପର୍ଯ୍ୟାୟରେ ଆଜି ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ଲାଗି ଉଭୟ ଦେଶ ସାମ୍ନାସାମ୍ନି ହେବେ। ଗତ ସପ୍ତାହରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଆଜିର ମ୍ୟାଚ୍ରେ ବିଜୟୀ ଦଳ ଫାଇନାଲ୍ ନିକଟବର୍ତ୍ତୀ ହେବ ବୋଲି ଜଣାପଡ଼ିଛି। ଭାରତ 21 ରନ୍ରେ ଓମାନକୁ ପରାସ୍ତ କରି ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ପାକିସ୍ତାନ 41 ରନ୍ରେ ୟୁଏଇକୁ ପରାସ୍ତ କରି ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତ ସନ୍ଧ୍ୟାରେ ସୁପର ଫୋର୍ ପର୍ଯ୍ୟାୟର ଏକ ମ୍ୟାଚ୍ରେ ବାଂଲାଦେଶ 4 ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। 169 ରନ୍ର ପିଛା କରି ବାଂଲାଦେଶ ଗୋଟିଏ ବଲ୍ ବାକି ଥାଇ 6 ୱିକେଟ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ, ଦେଶବାସୀଙ୍କୁ ଆଜି ସନ୍ଧ୍ୟା 5:00 ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଜିଠାରୁ ମରକ୍କୋ ଗସ୍ତ ଆରମ୍ଭ। ପବିତ୍ର ମହାଳୟା ପର୍ବ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଏସିଆ କପ୍ କ୍ରିକେଟ୍ରେ ସୁପର ଫୋର୍ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା।